ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ କରିବେ ସମ୍ବୋଧନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଦେଶରେ ବୃଦ୍ଧି ପାଇଲା କୋଇଲା ଉତ୍ପାଦନ ହାର ଲୋକସଭାରେ ସାଧାରଣ ବଜେଟ୍ ଆଲୋଚନାରେ ଭାଗ ନେଇ ଅଗ୍ନିବୀର ଯୋଜନାର ସଫଳତା ସମ୍ପର୍କିତ ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ଖଣ୍ଡନ କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ୟାରିସ୍ ଅଲମ୍ପିକ୍ସରେ ଆଜି ପୁରୁଷ ହକି ବର୍ଗରେ ଅମୀମାଂସିତ ଭାବେ ଶେଷ ହେଲା ଭାରତ ଆର୍ଜେଣ୍ଟିନା ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ ସମ୍ବୋଧନ କରିବେ ଭାରତୀୟ ଶିଳ୍ପ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ବିକଶିତ ଭାରତ ସ୍ୱପ୍ନ ସାକାର ପାଇଁ ଶିଳ୍ପ କ୍ଷେତ୍ରର ଯୋଗଦାନ ଶିଳ୍ପ ସରକାରୀ କୂଟନୈତିକ ସମ୍ପ୍ରଦାୟ ଆଦି କ୍ଷେତ୍ରରୁ ଏହି ସମ୍ମିଳନୀରେ 1000ରୁ ଅଧିକ ବିଶେଷଜ୍ଞ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଭାରତୀୟ ସେନା ଲାଗି ବିଭିନ୍ନ ଆଧୁନିକ ଅସ୍ତ୍ରଶସ୍ତ ତଥା ଉପକରଣ କିଣିବା ସମ୍ପର୍କିତ କେତେକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଭାରତୀୟ ତଟରକ୍ଷୀ ବାହିନୀର କ୍ଷମତା ବୃଦ୍ଧି କରିବା ଉଦ୍ଦେଶ୍ୟରେ 22ଟି ଅତ୍ୟାଧୁନିକ ଇଣ୍ଟରସେପ୍ଟର ବୋଟ୍ କିଣିବା ସମ୍ପର୍କିତ ଏକ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଛି ଏହି ବୋଟ୍ଗୁଡ଼ିକ ଉପକୂଳରେ ପାଟ୍ରୋଲିଂ କରିବା ସହିତ ଖାନତଲାସୀ ଉଦ୍ଧାର କାର୍ଯ୍ୟ ଏବଂ ଶତ୍ରୁପକ୍ଷଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାରେ ସହାୟକ ହେବ 2023-24 ଆର୍ଥିକ ବର୍ଷରେ ଦେଶରେ କୋଇଲା ଉତ୍ପାଦନ 11.65% ବୃଦ୍ଧି ପାଇଛି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଲାଗି ଏହି ସଫଳତା ହାସଲ ହୋଇପାରିଛି ବୋଲି କୋଇଲା ମନ୍ତ୍ରଣାଳୟ କହିଛି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କୋଇଲା ଆମଦାନୀକୁ ହ୍ରାସ କରିବା ସହିତ ଏହାର ରପ୍ତାନୀକୁ ପ୍ରୋହାହନ ଦେବା ଲାଗି ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏହି କାର୍ଯ୍ୟକୁ ଅଧିକ ସୁସଂହତ କରିବା ଉଦ୍ଦେଶ୍ୟରେ ଏକ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ କମିଟି ଗଠନ କରାଯାଇଛି ଏହି କମିଟି ବିଭିନ୍ନ ମନ୍ତ୍ରଣାଳୟର ସହଯୋଗରେ ଅଧିକ କୋଇଲା ଉତ୍ପାଦନ ଏବଂ ରପ୍ତାନୀ ଉପରେ କାର୍ଯ୍ୟ କରିବ ଏହାଛଡ଼ା ଘରୋଇ କୋଇଲା ଉତ୍ପାଦନ ଶକ୍ତି ସୁରକ୍ଷା ଏବଂ କୋଇଲା କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବା ନିମନ୍ତେ ରଣନୈତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି କୋଇଲା ଉତ୍ପାଦନ ଏବଂ ରପ୍ତାନୀ ବୃଦ୍ଧି ପାଇଲେ ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଅନ୍ୟପକ୍ଷରେ 2024-25 ଆର୍ଥିକ ବର୍ଷ ଲାଗି କୋଇଲା ଉତ୍ପାଦନ 1080 ମିଲିୟନ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 1,40,000 ଅତିକ୍ରମ କରିଛି ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶ୍ରୀ ଚୌଧୁରୀ କହିଛନ୍ତି ପଞ୍ଜିକୃତ ହୋଇଥିବା ଷ୍ଟାର୍ଟଅପ୍ଗୁଡ଼ିକ ଦ୍ୱାରା ଇତିମଧ୍ୟରେ ଦେଶବ୍ୟାପୀ 15 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି ଦେଶର ଯୁବବର୍ଗଙ୍କ ମଧ୍ୟରେ ନବସୃଜନତାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଏକ ସଶକ୍ତ ଜୈବ ବ୍ୟବସ୍ଥା ନିର୍ମାଣ କରିବା ସହିତ ପୁଞ୍ଜିନିବେଶକୁ ପ୍ରୋହାହନ ଦେବା ଲାଗି 2016 ବିଜେପି ସରକାର ଦେଶବ୍ୟାପୀ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବୋଲି ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଛନ୍ତି ଭୂତଳ ଜଳ ବ୍ୟବହାର କରୁଥିବା ବିଶ୍ୱର ବୃହତ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ସ୍ଥାନ ପାଇଛି ବୋଲି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ କହିଛନ୍ତି ଆଜି ଲୋକସଭାରେ ଏ ସମ୍ପର୍କରେ ଉତ୍ତର ଦେଇ ସେ କହିଛନ୍ତି ବିଶ୍ୱର ମୋଟ୍ ଭୂତଳ ଜଳର ପ୍ରାୟ 4% ଭାରତରେ ଅଛି ତେବେ ବିଶ୍ୱ ଜନସଂଖ୍ୟାର ପ୍ରାୟ 17% ଭାରତରେ ବସବାସ କରନ୍ତି ଭାରତୀୟଙ୍କର ବିଭିନ୍ନ ଆବଶ୍ୟକତା ମେଣ୍ଟାଇବା ଦିଗରେ ଏହି ଭୂତଳ ଜଳ ସଂରକ୍ଷଣ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ଦେଶରେ 100ଟି ସ୍କାର୍ଟ ସିଟିରେ ଏପର୍ଯ୍ୟନ୍ତ 7,218 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ଆଜି ରାଜ୍ୟସଭାରେ ଗୃହ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ କହିଛନ୍ତି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଉଲ୍ଲେଖ କରିଛନ୍ତି ଦେଶର 100ଟି ସ୍କାର୍ଟ ସିଟିରେ ମୋଟ 8,016 ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ପ୍ରକଳ୍ପରେ 1,45,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ସ୍କାର୍ଟ ସିଟି ମିଶନ ଅଧୀନରେ ସ୍କାର୍ଟ ସିଟିଗୁଡ଼ିକରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରିତା କରିବାର ଅବଧିକୁ ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ସରକାର ବୁଲା ବିକାଳୀଙ୍କୁ 11,713 କୋଟି ଟଙ୍କା ଋଣ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାଙ୍ଗ ସାଉ ଏହି ସୂଚନା ଦେଇଥିଲେ। ସେ କହିଛନ୍ତି ଏହି ବୁଲା ବିକାଳୀମାନେ ନିଜର ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଏହି ଋଣ ଯୋଗାଇ ଦିଆଯାଇଛି। ଲୋକସଭାରେ ସାଧାରଣ ବଜେଟ୍ 2024-25 ଉପରେ ଚାଲିଥିବା ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜାତିଭିତ୍ତିକ ଜନଗଣନା କରିବା ସହିତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ସୁରକ୍ଷା ଦେବା ଲାଗି ଦାବି କରିଛନ୍ତି। ସେ କହିଛନ୍ତି ଏହି ଆଇନଗତ ସୁରକ୍ଷା ଚାଷୀଙ୍କୁ ସାହାଯ୍ୟ କରିବ। ସେହିଭଳି ଅଗ୍ନିବୀର ଯୋଜନାର ସଫଳତାକୁ ନେଇ ମଧ୍ୟ ଶ୍ରୀ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଗାନ୍ଧୀଙ୍କର ଅଗ୍ନିବୀର ଯୋଜନା ସମ୍ପର୍କିତ ଏଭଳି ମନ୍ତବ୍ୟକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏହି ଯୋଜନା ସମ୍ପର୍କରେ ବିରୋଧୀ ଦଳ ନେତା ଭୁଲ ତଥ୍ୟ ଦେଉଛନ୍ତି। ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ଲାଗି ସେ ସର୍ବଦା ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ସେହିଭଳି ଶ୍ରୀ ଗାନ୍ଧୀ ନିଜର ମନ୍ତବ୍ୟ ରଖିବା ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ତାଙ୍କର କେତେକ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇବା ସହ ଏହାଦ୍ୱାରା ବାଚସ୍କତିଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଚଳିତ ବଜେଟ୍ରେ ଏନ୍ଡିଏ ସରକାର କୃଷକ ଯୁବବର୍ଗ ମହିଳା ଗରିବ ଏବଂ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ପ୍ରାଥମିକତା ଦେଇଛନ୍ତି। ବଜେଟ୍ରେ ସରକାର କେବଳ କୃଷି କ୍ଷେତ୍ର ଲାଗି 1.52 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ଦକ୍ଷତା ବୃଦ୍ଧି ବ୍ୟତୀତ 500ଟି ବୃହତ୍ କମ୍ପାନୀରେ 1 କୋଟି ଯୁବବର୍ଗଙ୍କର ଇଣ୍ଟର୍ଣ୍ଣସିପ୍ କରିବାର ସୁବିଧା ସମ୍ପର୍କିତ ଯୋଜନା ମଧ୍ୟ ସରକାର ଘୋଷଣା କରିଛନ୍ତି। ଇ ଶ୍ରମ ପୋର୍ଟାଲରେ ଚଳିତ ମାସ 22 ତାରିଖ ସୁଦ୍ଧା 22,82 ଲକ୍ଷରୁ ଉର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ନିଜ ନାମ ପଞ୍ଜିକୃତ କରାଇଛନ୍ତି। ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କାରାନ୍ଦ ଲାଜେ ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର 2021 ଅଗଷ୍ଟ ମାସରେ ପରିଚୟପତ୍ର ଯାଞ୍ଚ କରି ଅଣସଂଗଠିତ ଶ୍ରମିକମାନଙ୍କର ଏକ ସମନ୍ୱିତ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଇ ଶ୍ରମ କାର୍ଡ ଏବଂ ଏକ ଆକାଉଣ୍ଟ ନମ୍ଘର ପ୍ରଦାନ କରାଯାଇଥାଏ। ଏହି ପୋର୍ଟାଲରେ ଅଣସଂଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି ବୋଲି ଶ୍ରମ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ମଧୁମେହ ରୋଗର ଚିକିତ୍ସା ଓ ନିରାକରଣ। ଏମ୍ସ ନୂଆଦିଲ୍ଲୀର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ରାଜେଶ ଖଡ୍ଗାୱତ୍ ଆଲୋଚନାରେ ବିଶେଷଜ୍ଞ ଭାବେ ଅଂଶଗ୍ରହଣ କରି ଶ୍ରୋତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନେ 011-234-21050 ଓ 011-233-1444 ନମ୍ଘରକୁ ଡାଏଲ୍ କରି କିମ୍ବା 9289094044 ନମ୍ଘରକୁ ହ୍ୱାଟ୍ସଆପ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ମଧ୍ୟ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ନିକୋଲାସ୍ ମାଦୁରୋ ତୃତୀୟ ଥର ଲାଗି ଭେନେଜୁଏଲାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଜାତୀୟ ଇଲେକ୍ଟୋରାଲ୍ ପରିଷଦ ଦ୍ୱାରା ଏହି ନିର୍ବାଚନ ପରିଚାଳିତ ହୋଇଥିଲା। ପରିଷଦର ମୁଖ୍ୟ ଏଲ୍ଭିସ୍ ଆମୋରୋସ୍ କହିଛନ୍ତି ଏପର୍ଯ୍ୟନ୍ତ 80% ଭୋଟ୍ ଗଣତି ଶେଷ ହୋଇଛି, ତେବେ ରାଷ୍ଟ୍ରପତି ନିକୋଲାସ୍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 7% ଅଧିକ ଭୋଟ୍ ପାଇଛନ୍ତି। ଏଥର କିଛି ସମ୍ବାଦ ଅଲମ୍ପିକ୍ସ ପ୍ରତିଯୋଗିତା ଉପରେ। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ପୁରୁଷ ହକି ବର୍ଗରେ ଭାରତ ଆର୍ଜେଣ୍ଟିନା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଖେଳର ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନାର ଲୁକାସ୍ ମାର୍ଟିନେସ୍ ଦଳ ପକ୍ଷରୁ ଏକମାତ୍ର ଗୋଲ୍ ସ୍କୋର କରିଥିବାବେଳେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ଗୋଲ୍ଟି ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ 1-2 ପରାସ୍ତ ହୋଇଥିବା ଆୟାର୍ଲ୍ୟାଣ୍ଡ ଦଳକୁ ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଭେଟିବ। ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ 10 ମିଟର ବନ୍ଧୁକ ଚାଳନା ବର୍ଗରେ ଭାରତର ଅର୍ଜୁନ ବାବୁତା ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ବର୍ଗରେ ଚୀନ୍ର ସେଙ୍ଗ୍ ଲିହାଓ ସ୍ୱର୍ଣ୍ଣ, ସ୍ୱିଡେନ୍ର ଭିକ୍ଟର ଲିଣ୍ଡ୍ଗ୍ରେନ୍ ରୌପ୍ୟ ଏବଂ କ୍ରୋଏସିଆର ମିରନ୍ ମ୍ୟାରିକିକ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ବିକଶିତ ଭାରତ ଅଭିମୁଖେ ଯାତ୍ରା କେନ୍ଦ୍ରୀୟ ବଜେଟ୍ 2024-25 ପରବର୍ତ୍ତୀ ସ୍ଥିତି ସମ୍ମିଳନୀକୁ କରିବେ ସମ୍ବୋଧନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ଏବଂ ପ୍ୟାରିସ୍ ଅଲମ୍ପିକ୍ସରେ ଆଜି ପୁରୁଷ ହକି ବର୍ଗରେ ଅମୀମାଂସିତ ଭାବେ ଶେଷ ହେଲା ଭାରତ ଆର୍ଜେଣ୍ଟିନା ମ୍ୟାଚ୍।